ଆୟୁବ ପୁସ୍ତକ 41 ପର୍ବ। ତୁମ୍ଭେ କି ବନଶୀ ଦ୍ୱାରା ଲିବ୍ୟାଥନକୁ ଓଟାରିପାର, ଅବା ରଜୁରେ ତାହାର ଜିଭା ତଳକୁ ଚାପିପାର। ତୁମ୍ଭେ କି ତାହାର ନାସାରେ ଦୌଡ଼ି ଦେଇପାର, ଅବା ଅଙ୍କୁଶରେ ତାହାର ଥୁମଣି ଫୋଡ଼ିପାର। ସେ କି ତୁମ୍ଭ ନିକଟରେ ଅନେକ ବିନତି କରିବ, ଅବା ସେ କି ତୁମ୍ଭକୁ କୋମଳ କଥା କହିବ। ତୁମ୍ଭେ ତାହାକୁ ଚିରକାଳ ଦାସ କରି ରଖିବା ପାଇଁ ସେ କି ତୁମ୍ଭ ସଙ୍ଗେ ନିୟମ କରିବ। ପକ୍ଷୀ ସଙ୍ଗେ ଖେଳିଲା ପରି ତୁମ୍ଭେ କି ତାହା ସଙ୍ଗେ ଖେଳିବ, ଅବା ତୁମ୍ଭେ କି ଆପଣା ବାଳିକାମାନଙ୍କ ନିମନ୍ତେ ତାହାକୁ ବାନ୍ଧି ରଖିବ। ମତ୍ସ୍ୟଧାରୀ ଦଳ କି ତାହାକୁ ବାଣିଜ୍ୟ ଦ୍ରବ୍ୟ କରିବେ, ସେମାନେ କି ବଣିକମାନଙ୍କ ମଧ୍ୟରେ ତାହାକୁ ଭାଗ ବିଭାଗ କରିବେ। ତୁମ୍ଭେ କି ଲୌହ ଅଙ୍କୁଶରେ ତାହାର ଚର୍ମ, ଅବା ତେଣ୍ଟାରେ ତାହାର ମସ୍ତକ ବିନ୍ଧିପାର? ତାହା ଉପରେ ତୁମ୍ଭେ ହସ୍ତକ୍ଷେପ କର, ଯୁଦ୍ଧ ସ୍ମରଣ କର, ପୁଣି ସେପରି ଆଉ କର ନାହିଁ। ଦେଖ, ତାହା ବିଷୟକ ପ୍ରତ୍ୟାଶା ବୃଥା। କେହି ତାହାକୁ ଦେଖିବା ମାତ୍ର କି ତଳେ ପଡ଼ିଯିବ ନାହିଁ? ତାହାକୁ ଯେ ଜଗାଇବ, ଏପରି ସାହସିକ କେହି ନାହିଁ। ତେବେ ଆମ୍ଭ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? କିଏ ଆଗେ ଆମ୍ଭକୁ ଦେଇଅଛି ଯେ ଆମ୍ଭେ ତାହାକୁ ପରିଶୋଧ କରିବା? ସମୁଦାୟ ଆକାଶମଣ୍ଡଳ ତଳେ ଯାହା କିଛି ଅଛି, ସବୁ ହିଁ ଆମ୍ଭର। ତାହାର ଅଙ୍ଗ ପ୍ରତ୍ୟଙ୍ଗ, ଅବା ମହାପରାକ୍ରମ, ଅବା ତାହାର ସୁନ୍ଦର ଗଠନ ବିଷୟରେ ଆମ୍ଭେ ନୀରବ ରହିବା ନାହିଁ। ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ? କିଏ ତାହାର ମୁଖରୁ କବାଟ ଫିଟାଇପାରେ? ତାହାର ଦନ୍ତର ଚତୁର୍ଦିଗରେ ତ୍ରାସ ଥାଏ, ତାହାର ଶକ୍ତକାତି ସବୁ ତାହାର ଦର୍ପର ବିଷୟ। ତାହା ଦୃଢ଼ ରୂପେ ମୋହରାଙ୍କିତ ହେଲା ପରି ଏକତ୍ର ବନ୍ଦ ହୋଇଅଛି, ଏକ ଆରେକର ଏତେ ନିକଟ ଯେ ବାୟୁ ତହିରେ ପ୍ରବେଶ କରିପାରେ ନାହିଁ। ତାହା ସବୁ ପରସ୍ପର ସଂଯୁକ୍ତ, ତାହା ସବୁ ଏପରି ଏକତ୍ର ଲାଗି ରହିଅଛି ଯେ ଭିନ୍ନ କରାଯାଇ ନପାରେ। ତାହାର ଛିଙ୍କରୁ ଆଲୁଅ ଝଟକେ, ଓ ତାହାର ଚକ୍ଷୁ ଅରୁଣର ଚକ୍ଷୁପତା ସଦୃଶ। ତାହାର ମୁଖରୁ ଜ୍ୱଳ ମଶାଲ ନିର୍ଗତ ହୁଏ, ଓ ଅଗ୍ନିକଣା ଉଡ଼େ। ଯେପରି ରନ୍ଧାହାଣ୍ଡିରୁ ଓ ଜ୍ୱଳନ୍ତ ତୃଣରୁ, ସେପରି ତାହାର ନାସାରନ୍ଧ୍ରରୁ ଧୂମ ନିର୍ଗତ ହୁଏ। ତାହାର ନିଶ୍ୱାସ ଅଙ୍ଗାର ଜ୍ୱଳାଏ, ଓ ତାହାର ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ। ତାହାର ଗ୍ରୀବାରେ ଶକ୍ତି ଅବସ୍ଥିତି କରେ, ଓ ତାହା ସମ୍ମୁଖରେ ତ୍ରାସ ନୃତ୍ୟ କରେ। ତାହାର ମାଂସର ପରସ୍ତ ଏକତ୍ର ସଂଯୁକ୍ତ ଥାଏ, ତାହା ସବୁ ତାହା ଉପରେ ଦୃଢ଼ବଦ୍ଧ ଥାଏ, ତାହା ସବୁ ଘୁଞ୍ଚାଯାଇପାରେ ନାହିଁ। ତାହାର ହୃଦୟ ପ୍ରସ୍ତର ପରି ଦୃଢ଼, ଓ ଚକିର ତଳପଟ ପରି ଦୃଢ଼। ସେ ଉଠିଲେ ବିକ୍ରମୀମାନେ ଭୟଗ୍ରସ୍ତ ହୁଅନ୍ତି, ଭୟ ସକାଶୁ ସେମାନେ ହତବୁଦ୍ଧି ହୁଅନ୍ତି। କେହି ତାହା ଉପରେ ଖଡ଼ଗ ଲଗାଇଲେ କିଛି ହୁଏ ନାହିଁ, ବର୍ଷା ଶୂଳ କି ତୀକ୍ଷ୍ଣତିର ବିଫଳ ହୁଏ। ସେ ଲୁହାକୁ କୁଟା ପରି ଓ ପିତ୍ତଳକୁ ସଢ଼ା କାଠ ପରି ଗଣେ। ତୀର ତାହାକୁ ତଡ଼ାଇ ପାରେ ନାହିଁ, ଓ ଛାଟିଣୀ ପଥର ତାହା ପ୍ରତି ନଡ଼ା ପରି ହୁଏ। ଗଦା ତୃଣତୁଲ୍ୟ ଗଣିତ ହୁଏ, ବର୍ଷା ବଳରେ ଆସିବାବେଳେ ସେ ହସେ। ତାହାର ନିମ୍ନଭାଗ ତୀକ୍ଷ୍ଣ ଖପରା ପରି, ସେ କାଦୁଅ ଉପରେ କଣ୍ଟାର ମଇ ଚଳାଏ। ସେ ଗଭୀର ଜଳକୁ ହାଣ୍ଡି ଜଳ ପରି ଫୁଟାଏ, ସେ ସମୁଦ୍ରକୁ ଲେପ ପରି କରେ। ସେ ଆପଣା ପଛେ ପଛେ ପଥ ଉଜ୍ଜ୍ୱଳ କରେ, କେହି ମନେ କରିପାରେ ଜଳଧି ପକ୍ପ କେଶ ହେଲା। ପୃଥିବୀରେ ତାହାପରି ଭୟରହିତ ହୋଇ କେହି ସୃଷ୍ଟ ହୋଇନାହିଁ। ସେ ସକଳ ଉଚ୍ଚ ବିଷୟ ଦେଖେ, ସେ ଯାବତୀୟ ଗର୍ବର ସନ୍ତାନଗଣ ଉପରେ ରାଜା ଅଟେ।